ସାହାଣି ତାଙ୍କର କାଙ୍କଠୁ ବେଶି ଧାରୁଆ ଧାରୁଆ ଲାଗେ ଲାଗେ ପଛରେ ପଟିଟା ମାରିବେ ବୋଲି ଦେଲେ ହୁଅନ୍ତି ଆଗେ ସିଏ ଚାହାଣି ତାଙ୍କର କାଙ୍କଠୁ ବେଶି ଧାରୁଆ ଧାରୁଆ ଲାଗେ ପଛରେ ପଟିଟା ମାରିବେ ବୋଲି ଦେଲେ ହୁଅନ୍ତି ଆଗେ ତାଙ୍କ ନଖରା ନର୍ସରୀ ପରି ହେଲେ ଭେଜାଟା ଚତୁର ଭାରି ଗୋଟେ ପରେ ଗୋଟେ ପ୍ରେମିକ ବଦଳି ଚାଲିବାଟା ତାଙ୍କ ପ୍ରଥା ଏତ ବଡ଼ ଗହନ କଥା ଝିଅମାନେ କାଇଁ ଦିଅନ୍ତି ଧୋକା ଏତ ବଡ଼ ଗହନ କଥା ଝିଅମାନେ କାଇଁ ଦିଅନ୍ତି ଧୋକା ଧୋକା ଧୋକା
ସେ ଟଙ୍କାର ବ୍ୟାଙ୍କ ବାଲାନ୍ସ ଅଛି ଘର ଅଛି ଗାଡ଼ି ଅଛି ତୋ ପାଖରେ କ'ଣ ଅଛି
ତାକୁ ଖୋଇବା ପାଇଁ ମୋ ପାଖରେ ଅଛି ଦୁଇ ଗୁଣ୍ଡା ପଖାଳ
ପଖାଳ ନାମ ପୁଅମାନଙ୍କର ହୃଦୟ ଜମିରେ ପାୱାର ଟିଲର ହେଇ ହଳ କରି ସାରି ଆଉକା ସାଥିରେ କୁହନ୍ତିରେ ଥେଇ ଥେଇ ମାମୁନି ଥେଇ 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 ମାମୁନି ଥେଇ 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 ନ ଦେଖିଲା ଓଉ ଛ ଫଡ଼ା ପରି କରନ୍ତି ଏମିତି କାଣ୍ଡ ଚୋଟ ମାରିବେନି ଖାଲି ଡରେଇବେ ଏମାନେ ଏମିତି ଧଣ୍ଡ ମନଟା ଆମ୍ବୁଲ ପରି ହେଲେ ବାସନା ହୁଅନ୍ତି ଭାରି ଧନ ଯୌବନ ଲୁଟି ନେଲା ପରେ କାଟନ୍ତି ପୁଣି ନୂଆ ପିତା ଏତ ବଡ଼ ଗହନ କଥା ଝିଅ ପିଲା କାଇଁ ଦିଅନ୍ତି ଧୋକା ଏତ ବଡ଼ ଗହନ କଥା ଝିଅ ମାନେ କାଇଁ ଦିଅନ୍ତି ଧୋକା
ତାକୁ ଟିକେ ଭଲ କେଟିଏମ୍ ଏଟିଏମ୍ ଦେଖି ଭଲ ଅପସନ୍ଟେ ଦେଖା ଦେଖିବୁ ଷ୍ଟାର୍ଟ ହେଇଯିବ ଧୋକା କଣ ତୁ ତୁ ଚଲେଇଛୁ ବଜଉନୁ
ଆହୁରି ଶୁଣ ଭଲେ ହୁଅନ୍ତି ଏମିତି ଏମାନେ ନିଜର ଗେରସ୍ତ ପରି କାମ ସରିଗଲେ କିଏ ବା କାହାର କହନ୍ତିନି ଥରେ ସରି ଯିବେ ପଛେ ମରି କହିବେନି ସରି ଘରେ ଖାଉଥାନ୍ତି ପଖାଳ ସାଙ୍ଗକୁ ଆଳୁ ବାଇଗଣ ପୋଡ଼ା ପୁଅଙ୍କ ଆଗରେ ଷ୍ଟାଟସ ଦେଖେଇ ଉଠାନ୍ତି ରେ ତାଙ୍କ ଘର ଭଡ଼ା ତାଙ୍କ ରୂପଟା ଦୂର ପାହାଡ଼ ମୁହେଁ କରନ୍ତି ମ୍ୟାକ ପୋମାଟ ଖାଉଟିଆ କରି ଆହେ ସରକାର ଦିଅ ଏମାନଙ୍କୁ କିଛି ଭତ୍ତା ଏତ ବଡ଼ ଗହନ କଥା ଝିଅମାନେ କାଇଁ ଦିଅନ୍ତି ଧୋକା ଏତ ବଡ଼ ଗହନ କଥା ଝିଅ ପିଲା କାଇଁ ଦିଅନ୍ତି ଧୋକା ଏତ ବଡ଼ ଗହନ କଥା ଝିଅ ପିଲା କାଇଁ ଦିଅନ୍ତି ଧୋକା ଏତ ବଡ଼ ଗହନ କଥା ଝିଅମାନେ କାଇଁ ଦିଅନ୍ତି ଧୋକା